ପରାୟଣ ହେଇ ଅନ୍ୟ ଏକ ସିଂହ ଗର୍ଜନ କରୁଛି ଭାବି ସେମାନେ ମଧ୍ୟ ସଦ୍ରୁପ ଗର୍ଜନ କରନ୍ତି ହେଲା ଶ୍ଳୋକର ଅର୍ଥ ପ୍ରପଟ ଶିଲ ପ୍ରଭା ଆମର ପରମାରାଧ୍ୟ ଗୁରୁ ଶ୍ରୀ ଶ୍ରୀମଦେ ଶ୍ରୀମତି ବେଦାନ୍ତ ସ୍ୱାମୀ ପ୍ରପାଜୀ ମହାରାଜ ଯେଉଁ ଭାଷ୍ୟ ଦେଇଛନ୍ତି ତାର ଓଡ଼ିଆ ଅନୁବାଦ ବାହାରିଛନ୍ତି ଉଚ୍ଚ ଲୋକମାନଙ୍କରେ କେବଳ ଯେ ବିଭିନ୍ନ ପ୍ରକାର ମାନବ ଅଛନ୍ତି ତା ନୁହେଁ ସିଂହ ହସ୍ତୀ ପ୍ରଭୃତି ଅନ୍ୟ ପ୍ରାଣୀ ମଧ୍ୟ ଅଛନ୍ତି ସେଠାରେ ମଧ୍ୟ ବୃକ୍ଷଲତା ଅଛି ମଣିମୁକ୍ତା ଖଚିତ ଭୂମି ଅଛି ଏବଂ ଏ ଭଗବାନଙ୍କର ସୃଷ୍ଟି ଏପରି ବଡ଼ ବିଚିତ୍ର ଶିଳଭକ୍ତିବିନ ଠାକୁର ସେଥିପାଇଁ ଯାଇଛନ୍ତି କେଶବ କ୍ରିୟା ଜଳ ବିଚିତ୍ର ଏପରି କେଶବ ଆପଣଙ୍କର ଏ ସୃଷ୍ଟି ବଡ଼ ବିଚିତ୍ର ଆଧୁନି ତଥା କଥିତ ପ୍ରତ୍ନତତ୍ତ୍ୱବିତ୍ ବୈଜ୍ଞାନିକ ଜଣ ଅଛନ୍ତି ସେମାନେ କେବଳ କଳ୍ପନା ମାନସିକ କଳ୍ପନା କରନ୍ତି ଯେ ଅଦର ଅନ୍ୟ ଲୋକମାନଙ୍କରେ କୌଣସି ଅଧିବାସୀ ନାହାନ୍ତି କିମ୍ବା କୌଣସି ପ୍ରକାର ଜୀବଜନ୍ତୁ ପ୍ରାଣୀ ଏସବୁ ନାହାନ୍ତି ତାହା ଅଲ୍ ଭେକାଇଟ୍ ସେ କେବଳ ଶୂନ୍ୟ ଅଧିବାସୀ ଶୂନ୍ୟ ଆଣ୍ଡ ଫୁଲ୍ ଅଫ୍ ଡଷ୍ଟ ବାଲ୍ତାମୟ Although they cannot even estimate the varieties existing throughout other universes, they are very proud of their knowledge and they are accepted as learned persons similar caliber. Emane jani paranti na chinta kari paranti na jani paranti na je brahmandare kipari bhinna prakar bichitra srushti achi semanankar jara gyan nekri seman bada garva prakash karanti evam ତଦ୍ରୁପ ବ୍ୟକ୍ତିମାନଙ୍କ ଦ୍ୱାରା ସେମାନେ ବଡ଼ ପଣ୍ଡିତ ବଡ଼ ଜ୍ଞାନୀ ବଡ଼ ପ୍ରାଜ୍ଞ ବୋଲି ସ୍ୱୀକୃତ ହୁଅନ୍ତି ଶ୍ରୀମଦ ଭାଗବତ ଦ୍ୱିତୀୟ ସ୍କନ୍ଧରେ ଏ ସମ୍ବନ୍ଧରେ କୁହାଯାଇଛି ସ୍ୱମିଣ୍ଡ ବ୍ରହ୍ମଷ୍ଟ୍ରେ ଏ ସଂସ୍କୃତ ପୁରୁଷ ପଶୁ ଏ ଯେଉଁ ଭୌତିକ ନେତା ହେଉ ଏମାନେ ଏକ ବିଗ୍ ଆନିମଲ୍ସ ବିରାଟ ଜନ୍ତୁ ଏମାନେ ସେମାନେ ଅନ୍ୟ ଜନ୍ତୁ ଯଥା କୁକୁର ଶୁକ ଉଷ୍ଟ୍ର ଖର ଗର୍ଦ୍ଧବ ଆଦି ମାନଙ୍କ ଦ୍ୱାରା ସଂସ୍କୃତ ହେଇଥାନ୍ତି ୱାଟ୍ ସୁଡ୍ ନଟ୍ ବି ସାଟିସ୍ଫାଏଡ୍ ଇଜ୍ ନଲେଜ୍ ଇମ୍ପାର୍ଟେଡ୍ ବାଏ ବିଗ୍ ଆନିମଲ୍ ଏକ ବିରାଟ ଜନ୍ତୁ ଯେଉଁ କଥା କହୁଛି ସେଥିରେ ଉଚିତ ନୁହେଁ ରାଦର୍ ୱାନ୍ ମଷ୍ଟ ଟେକ୍ ନଲେଜ୍ ଫ୍ରମ୍ ପରଫେକ୍ଟ ପର୍ସନ୍ ଲାଇକ୍ ସୁଗତ ଗୋସ୍ୱାମୀ ବରଂ ଆମମାନେ ସୁଗତ ଗୋସ୍ୱାମୀ ପରି ମହାଦେବଙ୍କର କଥା ଯାହା କହୁଛନ୍ତି ତାହା ଯେ ଶୁଦ୍ଧ ଜ୍ଞାନ ତାହାକୁ ଅନୁଗ୍ରହ କରିବା Mahadana Deva Gatasa Panthaha. Our duty is to follow the instructions of Mahadana's. Amo Kartabdhauchi Mahadana Manukara Upadesh Anusankariva Vasanakam Nirdeshita Panthaha Anusankariva. ଦ୍ୱାରା ପୂର୍ବ ମହାଜନ ସୁଖଦେବ ସ୍ୱାମୀ ସେମାନେ ଦେବ ଦ୍ୱାଦଶ ମହାଜନ ଅଛନ୍ତି ସୁଖଦେବ ସ୍ୱାମୀ ସେମାନେ ମଧ୍ୟ ଅନ୍ୟତମ ଶମ୍ଭୁ ନାଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସ କି ଭୟମ୍ ଏଇ ଦ୍ୱାଦଶ ମହାଜନ କଥା ଶ୍ରୀମଦ ଭାଗ ଷଷ୍ଠ ସ୍କନ୍ଧରେ କୁହାଯାଇଛି ବୟାସ କି ସୁଖଦେବ ସ୍ୱାମୀ ହ୍ୱାଟ୍ ଏଭର୍ ହି ସେଜ୍ ୱି କନ୍ସିଡର୍ ଟୁ ବି ଫ୍ଲେକ୍ସିବଲ୍ ଦେଟ୍ ଇଜ୍ ପର୍ ନଲେଜ୍ ବୟାସ କି ସୁଖଦେବ ସ୍ୱାମୀ ଯାହା ସୁଖଦେବ ସ୍ୱାମୀ କହୁଛନ୍ତି ତାହା ହେଉଛି ପ୍ରସିଦ୍ଧ ଜ୍ଞାନ କଥା ଗୁପ୍ତ କଥା ତାହା ଶୁଦ୍ଧ ଜ୍ଞାନ ତାକୁ ଆମେ ଗ୍ରହଣ କରିବା ଅନ୍ୟମାନଙ୍କର କଥା ଆମେ ଗ୍ରହଣ କରିବା ନା ଶ୍ରୀମଦ ଭାଗବତଂ ପ୍ରମାଣ ମହଳଂ ପ୍ରେମା ପୁନର୍ଥ ମହାନ୍ ଶ୍ରୀ ଚୈତ୍ର ମହାପ୍ରଭୁର ମତମୀତଂ ତତ୍ରାଗର ମହାପ୍ରଭ ଏ କଥା ଆମେ ବାରମ୍ବାର କହୁଛେ ଶ୍ରୀମଦ ଭାଗବତ ସ୍ରବେଦାନ୍ତ ସାର ସମସ୍ତ ବେଦବେଦାନ୍ତର ସାର ଏବଂ ଏଥିରେ ଯାହା କୁହାଯାଇଛି ତା ଆମର ପ୍ରମାଣମୂଳକ କଥା ଏଥିରେ ବିଶୁଦ୍ଧ ପ୍ରମାଣମୂଳକ କଥା ଆମର କିଛି ନାହିଁ ଆପଣ ସୁଖଦେବ ସ୍ୱାମୀ ଜଣେ ପ୍ରସିଦ୍ଧ ମହାଜନ ଅନ୍ୟ ଏକ ମହାଜନ ତାହା ସେ ପ୍ରକାଶ କରୁଛନ୍ତି ତେଣୁ ମହାଜନ ଯେ କହେ ସେ ସତ୍ୟମାନୀ ଯାହା ମହାଜନ କହୁଛନ୍ତି ତାକୁ ଆମେ ଗ୍ରହଣ କରିବା ଯେଉଁମାନେ ମହାଜନ କହିଲେ ସାଧୁ ମହାଜନ ଭଗବାନଙ୍କର ଶୁଦ୍ଧ ଭକ୍ତ ପ୍ରାମାଣିକ ମହାଜନ ପରମ୍ପରା ଗୁରୁ ପରମ୍ପରାରେ ସେମାନେ ଆସିଥାନ୍ତି ପରମ୍ପରାରୁ ଶୁଦ୍ଧ ଜ୍ଞାନ ଲାଭ କରିଥାନ୍ତି ଆଚାର୍ଯ୍ୟଙ୍କର ପାଦ ସେବନ କରି ଆଚାର୍ଯ୍ୟଙ୍କ କୃପାରୁ ତାଙ୍କଠାରୁ ଶ୍ରବଣ କରି ଶୁଦ୍ଧ ଜ୍ଞାନ ଲାଭ କରିଥାନ୍ତି ସେମାନେ ଯାହା କୁହନ୍ତି ତାହା ହେଉଛି ଅମଳ ପ୍ରମାଣମୂଳକ କଥା ବିଶୁଦ୍ଧ ପ୍ରମାଣମୂଳକ କଥା ସେଥିରେ ଭୁଲ ଅଟକା କିଛି ନଥାଏ ଯେଉଁମାନେ ପ୍ରକୃତରେ ମହାଜନ ସାଧୁ ମହାଜନ ସେମାନଙ୍କର ସେମାନେ ବଦ୍ଧଜୀବ ନୁହନ୍ତି ଆଉ ସେମାନଙ୍କର ଦୋଷ ଚତୁଷ୍ଟ ନଥାଏ ଭଗ ପ୍ରମାଦ ବିପଲିପ୍ସା କରୁଣା ପାଠବ ଏ ଦୋଷ ଚତୁଷ୍ଟ ଅଛି ବଦ୍ଧଜୀବଠାରେ ବଦ୍ଧଜୀବଠାରେ ଚାରୋଟି ଦୋଷ ଅଛି ଭ୍ରମ ପ୍ରମାଦ ବିପଲିପ୍ସା କରୁଣା ପାଠବ ତାର ଇନ୍ଦ୍ର ଗୁଡ଼ାକୁ ଡିଫେକ୍ଟିଭ ଦୋଷଯୁକ୍ତ ଦୋଷମୁକ୍ତ ନୁହନ୍ତି ଏବଂ ଭୁଲ କରିବେ ନିଶ୍ଚିତ ଭାବରେ ଟୁ ଏର୍ ଇଜ୍ ହ୍ୟୁମେନ୍ ଯଦି ଭୁଲ ହେଲେ ତାହା ସେମାନେ କହିଦିଅନ୍ତି ଭୁଲ କରିବା ମଣିଷର ସଭା ଭୁଲ ହେଇଗଲା ଏର୍ ଇଜ୍ ହ୍ୟୁମେନ୍ ଭ୍ରମ ପ୍ରମାଦ ମାୟା ମୁଗ୍ଧ ହେବି ମାୟା କବଳିତ ମାୟା କିଣିବାର ଶକ୍ତି ସେମାନଙ୍କର ନାହିଁ ଏବଂ ଅନ୍ୟକୁ ଠକିବା ପ୍ରବୃତ୍ତି ଅଛି ଚିଟିଂ ପ୍ରପେନ୍ସିଟି ଏଇ ଚାରୋଟି ଦୋଷ ଅଛି ବଦ୍ଧ ଜୀବର କିନ୍ତୁ ଯେଉଁମାନେ ପ୍ରକୃତ ମହାଜନ ସେମାନେ ସାଧୁ ମହାଜନ ସେମାନେ ବଦ୍ଧ ଜୀବ ନୁହନ୍ତି ସେମାନେ ମୁକ୍ତ ଜୀବ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଚତୁଷ୍ଟ ଆର୍ଯ୍ୟ ବିଜ୍ଞ ବାକ୍ୟରେ ଦୋଷ ଚତୁଷ୍ଟ ନାହିଁ ଏ ଚାରୋଟି ଦୋଷ ନାହିଁ ତେଣୁ ସେମାନେ ଯାହା କହିବେ ଆର୍ଯ୍ୟ ବିଜ୍ଞ ମହାଜନ ଗଣ ତାହା ଦୋଷ ମୁକ୍ତ କଥା ଯାହା କହନ୍ତି ପରଫେକ୍ଟ ନଲେଜ୍ ସିଦ୍ଧ କଥା ସିଦ୍ଧ ଶୁଦ୍ଧ ଜ୍ଞାନ କଥା ତାକୁ ଆମେ ଗ୍ରହଣ କରିବା ମହାଜନ ଯେ କହେ ସେ ସତ୍ୟବାଣୀ ଯାହା ମହାଜନ କହୁଛନ୍ତି ତାକୁ ଆମେ ସତ୍ୟ ଗ୍ରହଣ କରିବା ଆଉ ଯେଉଁମାନେ ତଥାକଥିତ ଭୌତିକବାଦୀ ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ଦାର୍ଶନିକ ହୁଅନ୍ତୁ ପଣ୍ଡିତ ହୁଅନ୍ତୁ ନା କାହିଁକି ସେମାନଙ୍କର କଥା ଆମେ କଦାପି ବିଶ୍ୱାସ କରିବା ନା କାରଣ ସେମାନଙ୍କ ଠାରେ ଚାରୋଟି ଦୋଷ ଅଛି ତେଣୁ ତାଙ୍କର କଥା ଦୋଷଯୁକ୍ତ ତାହା ଦୋଷମୁକ୍ତ ନୁହେଁ କେବଳ ମହାଜନମାନଙ୍କର କଥା କ'ଣ ଗ୍ରହଣ କରିବା ମହାଜନ ଯାହା ଗଜ ବୟାସୁଖୀ ସୁଖଦେବ ସ୍ୱାମୀ ସେଠାରେ କଥା କହୁଛନ୍ତି ତେଣୁ ଏଥିରେ କିଛି ଭୁଲ ଅଟକା ନାହିଁ ଏହାକୁ ଆମେ ସରଳଚିତ୍ତରେ ମହାଜନ ଯେନ ଗତସକଥା ମହାଜନମାନ ଯେଉଁ ପନ୍ଥା ନିର୍ଦ୍ଦେଶ କରିଛନ୍ତି ତାକୁ ଆମେ ଅନୁସରଣ କରିଯିବା ସରଳଚିତ୍ରରେ ମହାଜନ କଥା ଗ୍ରହଣ କରିନେବା ସରଳଚିତ୍ରରେ ଚିତ୍ରରେ ମହାଜନମାନଙ୍କ କଥା ଗ୍ରହଣ କରିନେବା ଦୃଢ଼ ବିଶ୍ୱାସ ସ୍ଥାପନ କରିବା ସେଥିରେ ଆମ ଲାଭ ମହାଜନମାନଙ୍କର ପନ୍ଥା ଅନୁସରଣ କଲେ କୌଣସି ବିପଦ ନାହିଁ ବିପଦ ମୁକ୍ତ ପନ୍ଥା କିନ୍ତୁ ଯେ ମହାଜନ ନୁହନ୍ତି ସେମାନଙ୍କ ପନ୍ଥା ଯଦି ଆମେ ଅନୁସରଣ କରିବା ତାହେଲେ ବିପଦରେ ପଡ଼ିବା ତାହା ହେଉଛି ଡେଞ୍ଜରସ୍ ପାଥ୍ ସେଥିପାଇଁ ଏ କଥା ଆମର କୁହାଯାଉଛି କିନ୍ତୁ ମହାଜନମାନଙ୍କର କଥା ଏଥିରେ ଭୁଲ କଥା ନାହିଁ ଲୋକମାନଙ୍କରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅଛନ୍ତି, ବିଭିନ୍ନ ପ୍ରକାର ବୈଚିତ୍ର୍ୟ ଅଛି, ଆଉ ତାହା ସ୍ୱତଃସିଦ୍ଧ କଥା, ଏଥିରେ କୌଣସି କଳ୍ପନା ନାହିଁ ଇଏ ହେଉଛି କଥା। ତେବେ ଆମମାନଙ୍କୁ ପ୍ରଥମ କଥା ବୁଝିବାକୁ ପଡ଼ିବ ଯେ କେଉଁମାନେ ପ୍ରକୃତରେ ମହାଜନ, ମହାଜନ କେଉଁମାନେ ସେମାନଙ୍କ କଥାଟାକୁ ଆମକୁ ଜାଣିବା ପାଇଁ ପଡ଼ିବ। ଯାହାକୁ ତାହାକୁ ଆମେ ମହାଜନ କହିଦେଲେ ହବ ନା, ମହାଜନ କହିଦେଲେ ହବ ନା। ସେଥିପାଇଁ ଦ୍ୱାଦଶ ମହାଜନର କଥା କୁହାଯାଇଛି ଆମର ପରମାରାଧ୍ୟ ଗୁରୁ ତାଙ୍କର ପର୍ବତ ଭାଷ୍ୟରେ, ତାହା ଷଷ୍ଠ ସ୍କନ୍ଧ ଭାଗରୁ ଉଦ୍ଧାର କରିଛନ୍ତି। ସେଥିପାଇଁ ଆଚାର୍ଯ୍ୟମାନେ ଏହାରି ଉପରେ ଗୁରୁତ୍ୱ ଆରୋପ କରନ୍ତି, ଆମମାନେ ବର୍ତ୍ତମାନ କାଳରେ ଭଗବତ ବିରୋଧୀ ମତବାଦ ସମୂହକୁ, ଭଗବତ ବିରୋଧୀ କଥା ସବୁକୁ ଭଗବତ କଥା ବା ଭାଗବତ କଥା ବୋଲି ମନେ କରୁ, ବିଶ୍ୱାସ କରୁ, ଆଲୋଚନା କରୁ, ଏବଂ ସେଗୁଡ଼ିକର ବ୍ୟାଖ୍ୟାତୃଗଣକୁ ମହାଜନ ବୋଲି ବହୁମାନ କରିଥାଉ। କିନ୍ତୁ ସେମାନେ ପ୍ରକୃତରେ ମହାଜନ ନୁହନ୍ତି। ଯେଡ଼େ ବଡ଼ ବିରାଟ ପଣ୍ଡିତ ହଉନା କାହିଁକି, ବିରାଟ ଦାର୍ଶନିକ ହଉନା କାହିଁକି, ବିରାଟ ବୈଜ୍ଞାନିକ ହଉନା କାହିଁକି, ସେ କେବେ ମହାଜନ ହେଇପାରିବ ନା। ଇଏ ଭଗବତ ବିରୋଧିନୀ କଥା କହୁଛନ୍ତି, ଭଗବତ ବିରୋଧୀ ମତବାଦ ଦେଉଛନ୍ତି, ଏକୋଇ ଭାଗବତ କଥା ବୋଲିକିରି ଆମେ ଯଦି ବିଶ୍ୱାସ କରିବା ତାହେଲେ ଆମେ ନିଶ୍ଚିତ ଭାବରେ ବିପଦଜନକ ପନ୍ଥା ଗ୍ରହଣ କରୁଛେ ବୋଲି ଜାଣିବାକୁ ପଡ଼ିବ। ଶ୍ରୀମଦ୍ ଭାଗବତ ସ୍କନ୍ଧରେ ସେଥିପାଇଁ କୁହାଯାଇଛି, ପ୍ରାୟଣ ବେଦ ତଦିଦଂ ନ ମହାଜନୟଂ ଦେବ୍ୟା ବିମୋହିତ ମତିର୍ବଦମାୟାଳଂ ସଜ୍ଜାନ ଜଡ଼ିକୃତ ମତିର୍ମଦପୁଷ୍ପିତାୟାନ୍ ବୈତାନିକେ ମହତି କର୍ମଣି ଯୁଜ୍ୟମାନ। ଏହି ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧରେ ଏ କଥା କୁହାଯାଇଛି, ତୈବି ବିଷ୍ଣୁ ମାୟାରେ ବିମୋହିତ ବିଷ୍ଣୁ ବିରୋଧୀ ବ୍ୟକ୍ତି କେବେ ହେଲେ ମହାଜନ ନୁହନ୍ତି। ଭ୍ରମାଦି ଦୋଷ ଦୁଷ୍ଟ କୌଣସି ସମ୍ପ୍ରଦାୟ ଉପରେ ବିଶ୍ୱାସ ସ୍ଥାପନ କରିବାର ଆବଶ୍ୟକତା ନାହିଁ। ଜଗତର ଦୋକାନଦାର ଏର କୌଣସି କଥାରେ ବିଶ୍ୱାସ ସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ। ଯେଉଁ ସବୁ ବ୍ୟକ୍ତି ମହାଜନ ସାଜି ମୂଢ଼ ନିର୍ବୋଧ ସରଳମତି ଲୋକମାନଙ୍କୁ କୁପଥରେ ବିପଥରେ ନେଇଯାଉଛନ୍ତି, ସେମାନଙ୍କର କୌଣସି କଥାରେ ବିଶ୍ୱାସ ସ୍ଥାପନ କରିବାର ଆବଶ୍ୟକତା ନାହିଁ। ଯେଉଁମାନେ ମନୁଷ୍ୟ ଜାତିକୁ ହିଂସା କରିବା ନିମିତ୍ତ ଉଦାର ସମନ୍ୱୟବାଦ ନାମରେ ଲୋକ ପ୍ରତାରଣା ଓ ନାନା ପ୍ରକାର ପାଷଣ୍ଡତା କରୁଛନ୍ତି, କିମ୍ବା ପୃଥିବୀର ଭୋଗୀ ମୂଢ଼ ଲୋକମାନେ ଯେଉଁମାନଙ୍କୁ ମହାଜନ ବୋଲି କହୁଛନ୍ତି, ସେମାନଙ୍କର କୌଣସି କଥାରେ ବିଶ୍ୱାସ ସ୍ଥାପନ କରିବାର ଆବଶ୍ୟକତା ନାହିଁ। ସେମାନେ କେହି ହେଲେ ପ୍ରକୃତ ମହାଜନ ପଦବାଚ୍ୟ ନୁହନ୍ତି। ଏ ହେଉଛି କଥା। ଆଉ ଭାଗବତ ଶ୍ରୀମଦ ଭାଗବତଂ ପ୍ରମାଣମଙ୍ଗଳଂ, ଅମଳ ପ୍ରମାଣମୂଳକ କଥା ହେଉଛି ଶ୍ରୀମଦ ଭାଗବତ। ସୁଖଦେବ ସୁଖମୁଖାଦୁ ନିଃସୁଖମ ସୁଖଦେବ ଗୋସ୍ୱାମୀଙ୍କ ମୁଖ ନିଃସୃତ ହୋଇଛି। ଆସର୍ବେଦାନ୍ତ ସାର ଭାଗବତ ଯେ ନାମାନେ ସେ ଜବନ ସମ ତାର ଶାସ୍ତା ଅଛି ଜନ୍ମେ ଜନ୍ମେ ପ୍ରବଚ। ଭାଗବତ ଅସ୍ୱୀକାର କରିବ ଜବନ ମ୍ଳେଚ୍ଛ ଜବନ ଜନ୍ମ ଜନ୍ମାନ୍ତର ଧରି ଜବନ ଜନ୍ମ ପାଇବ, ଏଥିରେ କିଛି ଭୁଲବଟକା ନାହିଁ। ସେଥିପାଇଁ ଭାଗବତର କଥା ମହାଜନଙ୍କ କଥାକୁ ଆମକୁ ବିଶ୍ୱାସ କର। ତାପରେ ଏଇଟା ପ୍ରଥମ ନୀତି, ଏଇଟା ପ୍ରିନ୍ସିପଲ, ଆକ୍ସେପ୍ଟ ବୋନାଫାଇଡ୍ ପ୍ରିନ୍ସିପଲ, ବୋନାଫାଇଡ୍ ଅଥରିଟି, ଆକ୍ସେପ୍ଟ ବୋନାଫାଇଡ୍ ଅଥରିଟି, ପ୍ରାମାଣିକ ଅଧିକାରୀଙ୍କୁ ମାନି ନିଅ, ତାହେଲେ ଠିକ ହେଇଯିବ। ସେ ତାହା ନ ମାନିଲେ ହବ ନା। ଆଜିକାଲି ତଥାକଥିତ ଯାହା କୁହାଯାଉଛି, ତଥାକଥିତ ବୈଜ୍ଞାନିକ, ତଥାକଥିତ ଦାର୍ଶନିକ, ତଥାକଥିତ ରାଜନୈତିକ ନେତା, ଏମାନେ କେଡ଼େ ବଡ଼ ବଡ଼ କଥା ଏସବୁ କେବଳ କହୁଛନ୍ତି। ଯାହା ସବୁ ଭଗବତ ବିରୋଧୀ ମତବାଦ, ଭଗବତ ବିରୋଧୀ ବି କଥା, ଏଇସବୁ କଥା କହୁଛନ୍ତି। ଧର୍ମ ସମ୍ବନ୍ଧରେ ଆଙ୍କର କୌଣସି ଜ୍ଞାନ ନାହିଁ। ଧର୍ମ ସତତ୍ଵ ନିହିତ ଗୁହାୟା ମହାଜନ ଜୈନ ଗଦସବନ୍ଧା, ଧର୍ମ ସମ୍ବନ୍ଧରେ କୌଣସି ଜ୍ଞାନ ନାହିଁ। ଧର୍ମର ତତ୍ତ୍ୱ ମହାଜନମାନଙ୍କ ଉଦ୍ଦେଶ୍ୟରେ ନିହିତ ଅଛି, ସେ ମହାଜନ କିଏ ତା କଥା ନ ଜାଣି ଏମାନେ କଥା କହୁଛନ୍ତି। ଧର୍ମ ନାମରେ ଗଣ୍ଡଗୋଳ ଚାଲୁଛି, କିନ୍ତୁ ପ୍ରକୃତ ଧର୍ମ ତତ୍ତ୍ୱଟା କ'ଣ ଏମାନେ ଜାଣିବାକୁ ଚାହୁଁନାହାନ୍ତି। ଏମାନଙ୍କର ଜିଜ୍ଞାସା ନାହିଁ ଏ ସମ୍ବନ୍ଧରେ, ଅଥଚ ଧର୍ମ ନାମରେ ଗଣ୍ଡଗୋଳ ସୃଷ୍ଟି ହେଉଛି ବୋଲି ନା ଧର୍ମ ଫର୍ମ କିଛି ନାହିଁ ଆମର, ଏଇଟା କହୁଛନ୍ତି ସମନ୍ୱୟବାଦ। ଉଦାର ସମନ୍ୱୟବାଦ ନାମରେ ଲୋକ ପ୍ରଧାରଣା ଆସନ୍ନତା କରୁଛନ୍ତି। ସର୍ବଧର୍ମ ସମନ୍ୱୟ ବା ତମର କଣ କହୁଛ କି ରାଷ୍ଟ୍ର ଧର୍ମ ନିରପେକ୍ଷ ରାଷ୍ଟ୍ର ସିକ୍ୟୁଲାର ଷ୍ଟେଟ, ଧର୍ମ ନିରପେକ୍ଷ ରାଷ୍ଟ୍ର, ଧର୍ମ ଫର୍ମ କିଛି ନା, ଧର୍ମ ନିରପେକ୍ଷ, ସବୁ ଯାହା ଯାହା ଧର୍ମ ସବୁ ଠିକ, ସବୁ ଠିକ, ଠିକ ତ ଗୋଟେ ଜିନିଷ, କ'ଣ ହଜାରଟା ଜିନିଷ ଠିକ ନା କି, ଦୁଇ ଦୁଇ ଚାରି ଠିକ, ତା ଛଡ଼ା ତିନି ଠିକ ନୁହେଁ କି, ପାଞ୍ଚ ଠିକ ନୁହେଁ କି, ସାତ ଠିକ ନୁହେଁ, ତ ଠିକ ତ ଗୋଟିଏ ଜିନିଷ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟ ମହାଜନରେ ଦଶବନ୍ଧା, ଧର୍ମର ତତ୍ତ୍ୱ କ'ଣ ତା ମହାଜନ ମାନେ କହିଛନ୍ତି, ମହାଜନ ମାନଙ୍କ କଥାକୁ ମାନବା, ପ୍ରାମାଣିକ ମହାଜନ ଦ୍ୱାଦଶ ମହାଜନ ସ୍ୱୟମ୍ଭୁନାଥ ଶମ୍ଭୁ, ବେଦ ପ୍ରମାଣ, ଶ୍ରୁତି ପ୍ରମାଣ, ବୈଦିକ ଆଚାର୍ଯ୍ୟ ପ୍ରାମାଣିକ, ତାକୁ ନ ମାନିକିରି ଧର୍ମ ନାମରେ ଗଣ୍ଡଗୋଳ, ଧର୍ମ କଥା କିଛି କହନା, ଧର୍ମ ନାମରେ ଗଣ୍ଡଗୋଳ ଚାଲିଛି, ସବୁ ହିଂସାକାଣ୍ଡ କେତେ ଚାଲିଛି, ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ କେତେ ଗଣ୍ଡଗୋଳ ଚାଲିଛି, ବାବରୀ ମସଜିଦ ଅଯୋଧ୍ୟା ରାମ ମନ୍ଦିର କରିବା ପାଇଁ ବାଡ଼ ପିଟା ଚାଲିଛି, କେତେ କାଣ୍ଡ ଚାଲିଛି, ଧର୍ମତତ୍ତ୍ୱଟା ଜାଣିଛି ଏଇ ଗଣ୍ଡଗୋଳଟା କାହିଁକି ଅଣ୍ଡାଟା, ଏଗୁଡ଼ାକ କଥା ହିଁ ନାହିଁ, ମହାଜନମାନଙ୍କର କଥା ଏମାନେ ଅନୁସରଣ କରୁନାହାନ୍ତି। ଏମାନେ ଭଗବତ ବିରୋଧିନୀ କଥାକୁ ଭଗବତ କଥା କଥା ବୋଲିକିରି କହିକରି କରୁଛନ୍ତି, ତେଣୁ ଏ କଥା କୁହାଯାଉଛି ପ୍ରାୟଣ ବେଦ ଚଳିତ ମହାଜନ ଏମ୍ ଦିବ୍ୟା ବିମୋହିତ ମତେ ମାୟାଳୁ, ଏମାନେ ତ ବଦ୍ଧ ଜୀବ ମାୟା ବିମୋହିତ, ବିଷ୍ଣୁ ମାୟାରେ ବିମୋହିତ ହେଇଛନ୍ତି, ବିଷ୍ଣୁ ବିରୋଧୀ ବ୍ୟକ୍ତି, ଏମାନେ ମହାଜନ ହେଇଗଲେ, ଧମାଦି ଦୋଷ ଦୁଷ୍ଟ ଏମାନେ ମହାଜନ ହେଇଯାଉଛନ୍ତି, ଏ କି ପ୍ରକାର କଥା, ତାଙ୍କ କଥା ଗ୍ରହଣ କରାଯିବ ନା। ଏମାନେ ଜଗତର ଗୋଟେ ଗୋଟେ ଦୋକାନଦାର, ଯାହା କହନ୍ତି ଗୋଟେ ଗୋଟେ ଦୋକାନଦାର, ଏମାନେ ନିଜ ନିଜ ଦୋକାନ ଦ୍ରବ୍ୟ ବିକ୍ରି କରିବା ପାଇଁ ବସିଛନ୍ତି, ଆମ ମତ ଏଇଆ, ତାଙ୍କ ମତ ସେଇଆ, ତାଙ୍କ ମତ ଏଇ, ନିଜ ନିଜ ମତ ଜୋରେ ପ୍ରସାର କରିବାରେ ଲାଗିଛନ୍ତି। ଏ ଦୋକାନଦାରଙ୍କର କୌଣସି କଥାରେ ବିଶ୍ୱାସ ସ୍ଥାପନ କରିବାର ଆବଶ୍ୟକତା ନାହିଁ, ଏମାନେ ସରଳ ମୂଢ ସରଳମତି ଲୋକଙ୍କୁ କୁପଥରେ ବିପଥରେ ନେଇଯାଉଛନ୍ତି, ଏ ଯୋଗୁଁ ସବୁ ଗଣ୍ଡଗୋଳ ହେଉଛି ଆଜି, ସେଥିପାଇଁ ଏ କଥା ଆମକୁ ଦିଆଯାଉଛି। ସର୍ବ ବେଦାନ୍ତ ସାର ଆଉ ଶ୍ରୀମଦ ଭାଗବତ ରେ ଶିବଦେବ ସ୍ୱାମୀ ଅନ୍ୟତ ମହାଜନ ଯେ କଥା କହୁଛନ୍ତି ତାକୁ ଆମକୁ ବୁଝିବାକୁ ପଡ଼ିବ। ପୁନଶ୍ଚ ପଞ୍ଚମ ସ୍କନ୍ଦ ଭାରତ ବି କୁହାଯାଇଛି ଏମାନେ କିପରି ପ୍ରାୟଣ ବେଦ ଦରିଦ ମହାବଳ ଏବଂ ଦେବ୍ୟା ବିମୋହିତ ମତେ ମାୟା, ଦୋଷ ଚତୁଷ୍ଟ ଦ୍ୱାରା ଦୂଷିତ ଦୁଷ୍ଟ ଆଉ ବିଷ୍ଣୁ ମାୟାରେ ବିମୋହିତ ହେଉଛନ୍ତି, ମହାଜନ ସାରୁଛନ୍ତି, ଯଥେହି କାମସ୍ମିକ କାମଲମ୍ପଟ ସୁତେଷୁ ଦାରେଷୁ ଧନେଷୁ ଚିନ୍ତୟନ୍ ସଙ୍କେତ ବିଦ୍ୱାନ କୁକଳେ ଅତ୍ୟୟା ଯତ୍ନ ସମୟ କେବଳ, ଏ କଥା ଆମକୁ କୁହାଯାଉଛି ଯସ୍ତସ୍ୟ ଯତ୍ନ ସମୟ କେବଳ, କେବଳ ଶ୍ରମ ମାତ୍ର, ଭୌତିକବାଦୀ ଅତ୍ୟନ୍ତ ଭୌତିକବାଦୀ ଅହିକ ପାରତ୍ରିକ ଫଳଭୋଗ କାମନା କରୁଥିବା ଅଜ୍ଞ ବ୍ୟକ୍ତି ସ୍ତ୍ରୀ ପୁତ୍ର ଧନ ସମ୍ପଦ କଥା ସର୍ବଦା ଚିନ୍ତା କରୁଛି, ଏ ବିଷ୍ଠାଦିପୂର୍ଣ୍ଣ କୁତ୍ସିତ କ୍ଳେବର ପରିତ୍ୟାଗ କରିବାକୁ ଭୟ କରୁଛି, ସର୍ବସ୍ୱ ସରଟାଇ ସବୁ କିଛି ସରରୁ ପରିତ୍ୟାଗ କରିବା ପାଇଁ ଭୟ କରୁଛି। ଠିକ ସେହିପରି ଯଦି ଶାସ୍ତ୍ରଜ୍ଞ ବ୍ୟକ୍ତି ମୃତ୍ୟୁ ଭୟରେ ବିତତ୍ରସ୍ତ ହୁଏ ତାହେଲେ ତାହାର ଶାସ୍ତ୍ରାଭ୍ୟାସ କେବଳ ବୃଥାଶ୍ରମ ହୋଇଛି ବୋଲି ବୁଝିବାକୁ ପଡ଼ିବ।